ନମସ୍କାର,
ମୋ ନାଁ କନକଲତା କାମେଲା, ବରମୁଣ୍ଡା ଫାୟାର ଷ୍ଟେସନ ବସ୍ତିରେ ରୁହେ। ଆମର 24 ଘଣ୍ଟିଆ ପାଣି ଟିକେ ଦେଲେ ସବୁ ଲୋକମାନେ ଉପକୃତ ହୁଅନ୍ତେ। ଆମେ କୁଆଡେ ମିଟିଂ ଫିଟିଂ ଗଲେ 1.5 ଘଣ୍ଟା 2 ଘଣ୍ଟା ଦଉଛନ୍ତି ପାଣି, ଠିକ ଠାକ ଲୋକମାନେ ପାଇ ପାରୁନାହାନ୍ତି। ବହୁତ ମାନେ କାମିକା ଲୋକ ଅଛନ୍ତି, ଭିନ୍ନକ୍ଷମ ଲୋକ ଅଛନ୍ତି, ଆଉ ବୟସ୍କ ଲୋକ ବ୍ୟକ୍ତି ଅଛନ୍ତି, ଅନ୍ଧ ଲୋକ ବି ଅଛନ୍ତି। ଲୋକମାନେ ଟିକେ 24 ଘଣ୍ଟିଆ ପାଣି ହେଲେ ଲୋକମାନେ ଟିକେ ଉପକୃତ ହୁଅନ୍ତେ। ଆଉ ତୁରନ୍ତ ଟିକେ ପାଣିର ବ୍ୟବସ୍ଥା କଲେ ଭଲ ହୁଅନ୍ତା, ଉପକୃତ ହୁଅନ୍ତୁ।